ହ୍ୟାଲୋ ହଁ ଶୁଣନ୍ତୁ, ମୁଁ ଅମ୍ଲେଖ କହୁଛି, ସତ୍ୟନଗର ସରସ୍ୱତୀ ୱାର୍ଡ ସ୍କୁଲ ପାଖରେ କହିବି କଥା ଆମ ଘରକୁ ସଫା କରିବାକୁ କିଏ ଆସୁନାହାନ୍ତି, ଘରକୁ ଗଦେଇ ଦେଇଛନ୍ତି, କିଏ କରୁନାହାନ୍ତି, କିଏ ଆଜି ଦଶ ବର୍ଷ ହେଲା ବ୍ରେନ୍ରେ ସେଟାକୁ କରିପାରୁନୁ। ଆଉ ଆପଣଙ୍କ କରିବେ ନା ପିଲାମାନେ ଖେଳ ଯଦି ଖାଉଛି ସେ ବ୍ରେନ୍ରେ ପଛ ମୁଣ୍ଡ ହେଲେ ଆସୁଛି, ସେଟାକୁ ବି ଆଜି ପାଠ ପଢିପାରୁନି ନା। ଆପଣ ଆସିବେ ଦେଖିପାରିବେ, ଆଉ ଆଠ ଦିନ ଡ୍ରେନ୍ ସବୁ ସଫା କଲେଣି, ଦୁଆରେ ଫଳା ହେଇଛି, ସେଟା କିଏ ନେଉନାହାନ୍ତି। ହଁ ନିଜେ ସଫା କରୁଛୁ, ନିଜେ ରଖୁଛୁ, ଆଉ ସିଧା ସିଧା ପଳାଉଛୁ, ଏକୁଣ୍ଡି ଘରେ କିଏ ପଶୁନାହାନ୍ତି। ହଁ ସଫା କରନ୍ତୁ, ଏପଟେ ଆମ ଘରେ ସଫା ହଉନି କି ପିଲାକୁ ପଡ଼ିଯାଉ, ଗାଈ ଉପରୁ ବି ପଡ଼ିଯାଉଛୁ। ହଁ ସେମାନଙ୍କର କର, ସବୁ କହିଛି ସଫା କର।